মানবো আমরা রঘুনন্দ আন্তরিক আমরা এদের চৈতন্য মহাপ্রভু জীবন বিষয়ে বর্ণনা করা যাচ্ছি, সেখানে আপনার স্বাগত জানা যাচ্ছি। এ হচ্ছে পুরুষোত্তম মাস, পুরুষোত্তম জগন্নাথ পুরুষোত্তম ধাম, জগন্নাথ ধামে ভগবান যে রয়েছেন, জগন্নাথ পুরুষোত্তম জগন্নাথ রয়েছেন, সে হি চৈতন্য মহাপ্রভু ঘরে আজ 534 বর্ষ তলে নবদ্বীপে আবির্ভাব হয়েছে। 24 বর্ষ কাল সেটি নবদ্বীপে রয়েছে এবং বাকি 24 বর্ষ কাল সে আমার ওড়িশায় রয়েছে, পুরীরে রয়েছে ওড়িশার। তেমন সেই ওড়িশা পুরী ধাম সব লীলা হয়েছিল, সেই লীলা আমি এটি কৌছি বর্তমান। তেমন আজ আমি শুনবা রথযাত্রা পরে কলকাতা কোথাও বিশ্রাম দিয়েছিল, রথযাত্রা সরিগলা পরে নবদ্বীপ আসছিল বর্তমান সব চালগলে। তেমন এটি আমি কথা আরম্ভ করা। চাতুর্মাস রহি গৌড়ে বৈষ্ণব চলিলা, রূপ গোস্বাই মহাপ্রভুর চরণে রহিলা। রথযাত্রা পরে আর কিছুদিন রহি চারিমাস এটি রহলে পুরী ধাম জগন্নাথ ধামে রহুলে এবং রহিকি বৈষ্ণব মানে চালগলে। আসবা কথা তার মনে হচ্ছে কমিটি আসছিল, বর্ণনা করা যাই চৈতন্যে কুকুর প্রসঙ্গ মানে শিবানন্দ জীব আসছিলে, কুকুরটি আগে আসছিলে এবং সে বৈকুণ্ঠ ধাম পঠাইলে তাঁকে, কুকুর বৈকুণ্ঠ ধাম গলা, এইসব লীলা সব রয়েছে। বর্তমান ফেরিলে বৈষ্ণব মানে, তেমন রূপ গোস্বামী কিন্তু রহিলে কিছুদিন পুরীরে জগন্নাথ ধাম মহাপ্রভুর পাখের পাদ পদ্মরে। একদিন রূপ করে নাটক লিখন আচম্বিত মহাপ্রভুর হইল আগমন। তেমন রূপ গোস্বামী অনেক শাস্ত্র রচনা করছেন, নানা শাস্ত্র বিচারণে এক নিপুণ সধর্ম সংস্থাপক লোকানাং হিতকারিণ ত্রিভুবনে মানৌ শরণ্যাকরৌ রাধা কৃষ্ণ পদারবিন্দ ভজনা নন্দে নমস্কারিকো বন্দে রূপ সনাতন রঘুযুগৌ শ্রীদেব গোপালকো শ্রীদেব গোপালকো রূপ সনাতন ভট্ট রঘুনাথ শ্রীগোপাল দাস রঘুনাথ সরস্বামী এমানে অনেক শাস্ত্র বিচার করি সদ্ধর্ম স্থাপন করছেন। গোস্বামী অনেক শাস্ত্র রচনা করছেন, বক্র শান্ত সিন্ধু উজ্জ্বল কিরণ ইত্যাদি অনেক নাটক মধ্যে রচনা করছেন। তাহলে আমি দুইটি নাটক বিষয়ে শ্রবণ করা, নাটক আকার প্রচার প্রস্তুত করা যাব ভগবান সে লীলা করছেন নাটক ভাই। তেমন আমি গোটে কথা আছে, সর্ভে নিজ নিজ অভিনয় সারি ভাবুবে কাল বড়ে, এটা গোটে গীত আছে ওড়িশা ওড়িয়ার। হ্যাঁ কিন্তু এইটা ঠিক নু, আমি অভিনয় করু না, অভিনয় ভগবান করছেন, ভগবান ইচ্ছা অনুসারে সে যেভাবে ভাবে প্ল্যান করি আসছেন সেইভাবে ভাবে লীলা করে চালি যাবে। ভগবান রামচন্দ্রকর ধামে আমি রয়েছে, রামচন্দ্রকর মন্দিরে ভগবান রামচন্দ্র এইভাবে ভাবে লীলা করি মাঝে আমি সকালে কৌছি সেটা নারদ মুনি অভিশাপ দেলে ভগবান ইচ্ছা সে অনুসার সব হল এবং সে ভগবান রামচন্দ্র কোণ লীলা করবে বহু যুগ পূর্ব তাকে লেখিলে বাল্মীকি রামায়ণ রচনা কলে বহু বর্ষ পূর্ব সেটা রচনা কলে, যেভাবে ভাবে রচনা করতে ভবিষ্যতের এটা হব সেতবে হয়েন কিন্তু ভগবান রামচন্দ্র তাপরে আসিকি যেভাবে ভাবে লেখা হয়েছিল নাটক সেইভাবে ভাবে ভগবান তাঁর 10,000 বর্ষ কাল লীলা কলে, 25,000 শ্লোকরে রামায়ণের বর্ণনা করা যাই। এইভাবে ভাবে ভগবান অভিনয় করতে আমি জবরদস্তি সব মায়া দ্বারা এইগুলি কম কি ছাটপুটি ছাটপুটি হয়ে হচ্ছে খালি আমি অভিনয় করু না, অভিনয় করার অলগা আমি বাধ্য হয়ে সব করছে কার্য করছে। হ্যাঁ ভগবদ্গীতার ভগবান কে যে প্রকৃতি ক্রিয়মাণানি গুণীকর্মাণী সর্বস্ব অহংকার ব্রহ্মাত্মা কর্তাহমিতি মান্যতে, আমি কম অভিনয় করা প্রকৃতির গুণ দ্বারা আমি বাধ্য হয়ে সব কার্য করছে, বাধ্য হয়ে সব কার্য করছে এটা আমি ইচ্ছার করু না, କିନ୍ତୁ ଭଗବାନ ଯାହା କରୁଛନ୍ତି ଏ ତାଙ୍କର ଇଚ୍ଛା ଅନୁସାରେ କରୁଛନ୍ତି ଅଭିନୟ, ସିଏ ହେଉଛି ଅଭିନୟ। ଆମର ଯେମିତି ନାଟକ ହେଉଛି ଅଭିନୟ ହେଉଛି, ଜାଣିଛୁ କ'ଣ ରୋଲ୍ କରିବି ସେ ସେଇ ଅନୁସାରେ ରୋଲ୍ କରିବ, ଯାହା ଲେଖା ହେଇଛି ସେ ଅଲଗା ରୋଲ୍ କରିପାରିବ ନାହିଁ, ସେ ଅନୁସାରେ ସେ ରୋଲ୍ କରିବ। ତେଣୁ ଏଇଭଳି ଭାବରେ ଯେଉଁ ରହିଛି ଭଗବାନଙ୍କର ଯେଉଁ ଲୀଳା ଏ ଅଭିନୟ, ତେଣୁ ଭଗବାନ ସେଇଭଳି ଭାବେ ଲୀଳା କରନ୍ତି, ସେଇ ନାଟକ ପ୍ରସ୍ତୁତ କରୁଛନ୍ତି। ରୂପ ଗୋସ୍ୱାମୀ ବିଦ ଭଗବାନ ବୃନ୍ଦାବନ ଲୀଳା ସବୁ ରହିଛି, ଆମେ ଉପରବେଳା ପାଠ କରୁଛେ କେମିତି କାଳିଆ ଦଳନ ଲୀଳା କରିଥିଲେ, ଏତେ ଲୀଳା କରିଥିଲେ ଭଗବାନ। ବୃନ୍ଦାବନିକର ଲୀଳା ଧରି ଗୋପବେଶ, ସେ ଲୀଳାର ଅନ୍ତ ପ୍ରଭୁ ନାହିଁ ଶେଷ, ପୁତନା ବିନାଶକାରୀ ସକଟ ଭଞ୍ଜନା, ଚୁଣାବତ ଲୀଳା କଲେ ବୃନ୍ଦାବନରେ, ଏବଂ ତାପରେ ମଥୁରାରେ ପାଖାପାଖି 18 ବର୍ଷ କାଳ ଲୀଳା କଲେ, ତାପରେ ଦ୍ୱାରକାରେ 100 ବର୍ଷ କାଳ ଲୀଳା କଲେ, ଏହିଭଳି ଭାବରେ ପାଖାପାଖି 125 ବର୍ଷ 128 ବର୍ଷ ମୋତେ କେତେ ଜଣ କହନ୍ତି, ଏହିଭଳି ଭାବରେ ଲୀଳା କଲେ ଭଗବାନ ଇଚ୍ଛା ଅନୁସାରେ ସେ ଲୀଳା ହେଲା, ସେ କାହା ଦ୍ୱାରା ବାଧ୍ୟ ହୋଇଛି ସେସବୁ କାର୍ଯ୍ୟ କରିନାହାନ୍ତି। ଭଗବାନ କି ଲୀଳା କରନ୍ତି ଏମିତି ବ୍ରହ୍ମା ମଧ୍ୟ ଜାଣିପାରନ୍ତି ନାହିଁ। ଆମେ ଶୁଣୁଥିଲେ ତ ବ୍ରହ୍ମା ମଧ୍ୟ ସ୍ତୁତି କରୁଥିଲେ, ଦଶମ ସ୍କନ୍ଧ 14 ଅଧ୍ୟାୟରେ ସେ କହିଛି, କୋ ବ୍ୟକ୍ତି ଭୁବନ ଭଗବାନ ପରାତ୍ମନ୍, କୋ ବା କଥମ୍ ବା କତି ବା କଦେତି ବିସ୍ତାର କ୍ରୀଡ଼ସି ଯୋଗ ମାୟା, ଭଗବାନ କିଭଳି ଭାବରେ ଲୀଳା କରିବେ କେହି ଜାଣିପାରିବେ ନାହିଁ, ବ୍ରହ୍ମା ମଧ୍ୟ ଜାଣିପାରିବେ ନାହିଁ, ବ୍ରହ୍ମା ଚରିତ୍ର ନେଇଗଲେ ଏଭଳି ଭାବରେ ଲୀଳା ସବୁ ରହିଛି ଭଗବାନଙ୍କର। ଏହିସବୁ ଲୀଳାକୁ ବର୍ଣ୍ଣନା କରିବେ ରୂପ ଗୋସ୍ୱାମୀ, ଭଗବାନଙ୍କୁ କୃପା ପ୍ରାପ୍ତ ହୋଇଛନ୍ତି ସନାତନ ଗୋସ୍ୱାମୀଙ୍କୁ, ଏମାନେ ଷଡ଼ ଗୋସ୍ୱାମୀ ଭଗବାନ କୃପା ପ୍ରାପ୍ତ ହୋଇଛନ୍ତି, ନହେଲେ କିଏ ଏସବୁ ଶାସ୍ତ୍ରକୁ ଇଏ କରିପାରିବ, ସବୁ କେତେ ଶାସ୍ତ୍ର ରହିଛି କ'ଣ ରହିଛି, ସବୁ ଶାସ୍ତ୍ର ବିଚାର କରିଛନ୍ତି, ନାନା ଶାସ୍ତ୍ର ଲକ୍ଷ ଲକ୍ଷ ଶ୍ଳୋକ, ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି। ଆମ ଜୀବନରେ କେତେ ଶାସ୍ତ୍ର ଅଧ୍ୟୟନ କରିପାରିବା, ସେ ସୀତାରାମ ରତ୍ନ ହନୁମାନ ଯେଉଁ କି ତେଣୁ ଆମ ପାଇଁ ସବୁ ବ୍ୟବସ୍ଥା କରିଦେଇଛନ୍ତି। ପ୍ରଭୁପାଦ ମହାରାଜ କହନ୍ତି ଆମକୁ ବେଶୀ କଷ୍ଟ କରିବାକୁ ପଡ଼ିବ ନାହିଁ, ଗୀତା ପ୍ରାରମ୍ଭ ହେବ ଗୀତାରେ, ତାପରେ ଭାଗବତ, ତାପରେ ଚୈତନ୍ୟ ଚରିତ୍ରାମୃତ, ଏତିକି ଆମ ପାଇଁ ଯଥେଷ୍ଟ, ଆଉ ଅଧିକା ଦରକାର ନାହିଁ, ଆଉ ସବୁ ରହିଛି। ସର୍ବଭେଦ ଇତିହାସ ସାରଂ ସାର ସନ୍ତୁତମ, ସମସ୍ତ ଭେଦ ଇତିହାସ ସାର ସାର ସବୁ ନେଇକରି ଭାଗବତ ରଚନା କରାଗଲା, ଏବଂ ତାହାର ଉର୍ଦ୍ଧ୍ୱରେ ରହିଲେ ଚୈତନ୍ୟ ଚରିତ୍ରାମୃତ। ତେଣୁ ଏହିଭଳି ଭାବରେ ଏକ ଦିନ ରୂପ ଭଗବାନଙ୍କର ରଚନା କରୁଛନ୍ତି, ନାଟକ ରଚନା କରୁଛନ୍ତି। ଆମେ କହିଥିଲେ ବିଦଗ୍ଧ ମହାଦେବ ଲଳିତ ମହାଦେବ, ବିଦଗ୍ଧ ମହାଦେବ ଭଗବାନ ବୃନ୍ଦାବନ ଲୀଳା, ଲଳିତ ମହାଦେବ ଭଗବାନଙ୍କର ଦ୍ୱାରକା ଏବଂ ମଥୁରା ଲୀଳା, ଏସବୁ ରଚନା କରୁଛନ୍ତି। ରଚନା କରିବ କେତେ ଚିନ୍ତା କରି କେତେ କ'ଣ ସବୁ ମନ ମନ ଗଢ଼ା ଜିନିଷ ନାହିଁ, ଯାହା ସବୁ କୁହାଯାଉଛି ଶାସ୍ତ୍ର ଜିନିଷ, ଅନେକ ଶାସ୍ତ୍ର ରହିଛନ୍ତି, 18 ପୁରାଣ ରହିଛନ୍ତି, ହରିବଂଶ ଗର୍ଗସଂହିତା ଚମ୍ପୁ ଇତ୍ୟାଦି ବିଭିନ୍ନ ପ୍ରକାର ଶାସ୍ତ୍ର ସବୁ ରହିଛନ୍ତି, ତା ଦେହରେ କୌଣସି ଇଏ ନାହିଁ, ମାନେ ଏଇଟା ଏଠି ଭୁଲ ହୋଇଗଲା ସେଇଟା ସେଠି ଭୁଲ ହୋଇଗଲା, କୌଣସି ଭୁଲ ନାହିଁ। ଭ୍ରମ ପ୍ରମାଦ ବିପ୍ରବିଷା କରୋନା ପାଠବ ଏଇ 4 ଦୋଷରୁ ମୁକ୍ତ, ଏଥିରେ କୌଣସି ତ୍ରୁଟି ଆମେ ପାଇବା ନାହିଁ, ଏଭଳି ଶାସ୍ତ୍ର ଇଏ ପରମାର୍ଥିକ ଶାସ୍ତ୍ର, ଏଥିରେ ଗୋଟିଏ ଭୁଲ ବାହାରି ପାରିବ ନାହିଁ, ଏଭଳି କଥା। ସାଧାରଣ ଗ୍ରନ୍ଥ ନୁହଁ, ସାଧାରଣ ବହି ନୁହଁ, ଭୁଲ ହୋଇଗଲା ଏଇଟା ସେ ଗୋଟା, ତେଣୁ ଏହିଭଳି ଭାବରେ ରଚନା କରୁଛନ୍ତି ଭଗବାନ। ମହାପ୍ରଭୁ ଆସି ପହଞ୍ଚିଗଲା, ଅଚମ୍ବିତେ ମହାପ୍ରଭୁ ହୋଇଲା ଆଗମନ, ମହାପ୍ରଭୁ ଏ ଲୀଳାକୁ ପ୍ରକାଶ କରିବେ, ପ୍ରଭୁ ସ୍ୱାମୀଙ୍କର ମହାତ୍ମାକୁ ପ୍ରକାଶ କରିବେ, ତେଣୁ ଆସି ପହଞ୍ଚିଗଲେ। ସମ୍ଭ୍ରମେ ଦୁହେଁ ଉଠି ଦଣ୍ଡବତ ହେଲା, ଦୁହେଁ ଆରଙ୍ଗିଆ ପ୍ରଭୁ ଆସନ ବସିଲା, ହରିଦାସ ହିଷ୍ଟପୃଷ୍ଟି ହେଉଛି ଭଗବାନଙ୍କର, ହରିଦାସ ମଧ୍ୟ କହୁନାହାନ୍ତି, ହରେ କୃଷ୍ଣା ହରେ କୃଷ୍ଣା 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଦିନକୁ 3 ଲକ୍ଷ ନାମ ନେଉଛନ୍ତି, 3 ଲକ୍ଷ ନାମ ନେଉଛନ୍ତି, ସବୁ ଲୀଳା ଭଗବାନଙ୍କ ନାମରେ ସବୁ ଲୀଳା ରହିଛନ୍ତି। ନାମେ ପରିସ୍ଫୁଟ ହଏ ଗୁଣ କର୍ମ ଲୀଳା, ଭଗବାନଙ୍କର ଗୁଣ, ଭଗବାନ କର୍ମ, ଭଗବାନ ଲୀଳା ସବୁ ନାମରେ ପରିସ୍ଫୁଟ ହେବେ। ଭଗବାନ ଓ ଭଗବାନ ନାମ ଭିତରେ କୌଣସି ତଫାତ ନାହିଁ। ତେଣୁ ସମସ୍ତେ ଦୁଇ ଜଣ ଯାକ ଉଠି ତାଙ୍କୁ ମହାପ୍ରଭୁଙ୍କୁ ଦଣ୍ଡବତ କଲେ। ମହାପ୍ରଭୁ ତାଙ୍କୁ ଆଲିଙ୍ଗନ କରିକିରି ତାଙ୍କ ପାଖରେ ବସି ଆଲୋଚନା ହେଲା। କହୁଛନ୍ତି କ୍ୟା ପୋଥି ଲିଖ ବୋଲି ଏକ ପତ୍ର ନେଲା। ଅକ୍ଷର ଦେଖିବା ପ୍ରଭୁ ମନେ ସୁଖୀ ହେଲା। ଇଏ କ'ଣ କ୍ୟା ପୋଥି ଲିଖ, ଏଇଟା କେଉଁ ଭାଷା? ଇଏ କ'ଣ ବଙ୍ଗଳା ନା ଓଡ଼ିଆ ନା ସାଂସ୍କୃତି ନା କେଉଁ ଭାଷା? ଇଏ ମହାପ୍ରଭୁ ଗୋଟେ କହିଲେ କ୍ୟା କ୍ୟା ମାନେ କ'ଣ ହିନ୍ଦୀ ଲିଖ, ଲିଖଟା କ'ଣ ବଙ୍ଗଳା? ଏହିଭଳି ଭାବରେ କ୍ୟା ପୋଥି ଲିଖ ବୋଲି ଏକ ପତ୍ର ନେଲା। ସବୁ ଲେଖା ହେଉଛି ତାଳପତ୍ର, ସବୁ ଲେଖା ହେଉଛି ନାଟକ ଲେଖା ହେଉଛି ତାଳପତ୍ରରେ। ଅକ୍ଷର ଦେଖିବା ପ୍ରଭୁ ମନେ ସୁଖୀ ହେଲା। ମୋତିବଳି ଅକ୍ଷର ରହିଛି, ରୂପ ଗୋସ୍ୱାମୀଙ୍କର ଅକ୍ଷର ମୋତିବଳି ରହିଛି। ମୋତି ଦେଖିବା ଯଦି ସୁନ୍ଦର, ସେଇଭଳି ଭାବରେ ଅକ୍ଷର ସୁନ୍ଦର ରହିଛି, ଏତେ ସୁନ୍ଦର ଅକ୍ଷର। ହଁ, ଅକ୍ଷର ଦେଖିକି ସେ ମହାପ୍ରଭୁ ଅକ୍ଷର ଦେଖିବା ପ୍ରଭୁ ମନେ ସୁଖୀ ହେଲା। ବହୁତ ଆନନ୍ଦିତ ହେଲେ ମହାପ୍ରଭୁ ଅକ୍ଷର ଦେଖିକିରି। ବର୍ଣ୍ଣନା କରାଯାଇଛି ଯେତେବେଳେ ଆମର ରଚନା କରୁଥିଲେ ଜୟଦେବ ଗୋସ୍ୱାମୀ, ଜୟ ଜୟ ଦେବ ହରେ ପ୍ରଭୁ କର ରାଧେକ୍ରେ ଯେଉଁ ଗୀତ ସବୁ ରଚନା କରିଛନ୍ତି ଗୀତ ଗୋବିନ୍ଦରେ, ତାହାଦେହରେ ଗୋଟେ ପଙ୍କ୍ତି ଆସିଲା, ଗୋଟେ ପଙ୍କ୍ତି ଆସିଲା, ଦେହି ପଦପଲ୍ଲବ ମୁଦାର। ଭଗବାନ କହୁଛନ୍ତି ରାଧାରାଣୀଙ୍କୁ ଯେ ତୁମର ପାଦପଦ୍ମକୁ ମୋର ମସ୍ତକ ସ୍ଥାପନ କର, ଦେହି ପଦପଲ୍ଲବ ମୁଦାର। ଏଭଳି ଜୟଦେବ ଗୋସ୍ୱାମୀ ଲେଖିପାରିଲେ ନାହିଁ। ସେ ଦେଖୁଛନ୍ତି ସେ ଲୀଳା, ଭଗବାନ ଏଇଭଳି ଭାବରେ କହୁଛନ୍ତି ରାଧାରାଣୀ ଦେଖୁଛନ୍ତି, କିନ୍ତୁ ଲେଖିପାରିଲେ ନାହିଁ। କେମିତି ଭଗବାନ ଲେଖିବେ ରାଧାରାଣୀ ମୋର ତାଙ୍କ ପାଦପଦ୍ମ ମୋର ମଥାରେ ରଖ ବୋଲି କେମିତି ଲେଖିବେ? ଲେଖିପାରିଲେ ନାହିଁ। ଚିନ୍ତା କରି କରିକିରି କହିଲେ ସ୍ନାନ କରିବା ପାଇଁ, ସ୍ନାନ କରିବା ପାଇଁ ଜାଣ ଭଗବାନ ନିଜେ ଆସିକିରି ଲେଖିଦେଲେ ସେଇଟା। ତେଣୁ ଯେତେବେଳେ ଆସିଲେ ଜୟଦେବ ଗୋସ୍ୱାମୀ ଆସିଲେ, ତାପରେ ଯେତେବେଳେ ତାଙ୍କର ଲେଖା ଆରମ୍ଭ କରିବା ବସିଲେ, ଆରେ ଏଇଟା କିଏ ଲେଖିଲା? ତାଙ୍କ ପତ୍ନୀ ପଚାରୁଛନ୍ତି, ଏଇଟା କିଏ ଲେଖିଲା? ନା ତୁମେ ଆସିଥିଲ ପରା କେତେବେଳେ? ନା ଯେତେବେଳେ ସ୍ନାନ କରିବା ଯାଉଥିଲି ଫେରିକି ଆସିଲେ, କହିଲେ ମୁଁ ଭୁଲିଯିବି ଏଇଟା ଲେଖିଦେବି ଆସିଲି କହିକି ଲେଖିଦେଇଗଲ। ଲେଖିକିରି ତାଙ୍କ ପତ୍ନୀ କହିଲେ, ତୁମେ ବହୁତ ଭାଗ୍ୟବତୀ, ତୁମେ ଭଗବାନଙ୍କୁ ଦର୍ଶନ କଲ, ଭଗବାନ ଏତେ ଲେଖିଦେଇଛି, ତାଙ୍କର ଅକ୍ଷର ରହିଛି ସେଠି, ତାଙ୍କର ଭଗବାନଙ୍କର ଏତେ ସୁନ୍ଦର ଅକ୍ଷର ନଈତେ ଭଗବାନଙ୍କର, ଭଗବାନଙ୍କର ଅକ୍ଷର। ରୂପ ଗୋସ୍ୱାମୀଙ୍କର ମଧ୍ୟ ସେଇଭଳି, ସେଇ ଭଗବାନ ରୂପ ଗୋସ୍ୱାମୀଙ୍କର ଅକ୍ଷର ଦେଖିକିରି ଆନନ୍ଦିତ ହେଉଛନ୍ତି। ସେ ଭଗବାନଙ୍କ ଅକ୍ଷର ମଧ୍ୟ ସେଇଭଳି ଭାବରେ ଭଗବାନ ନିଜେ ଲେଖିଛନ୍ତି, ଦେହି ପଦ ପଲ୍ଲବ ମୁଦାରମ୍। ଏ ଗୀତ ଗୋବିନ୍ଦ, ଗୀତ ଗୋବିନ୍ଦ ଶାସ୍ତ୍ର କେତେ ମହାତ୍ମ୍ୟ ରହିଛି ଗୀତ ଗୋବିନ୍ଦ, ଭଗବାନ ଗୀତ ଗୋବିନ୍ଦ, ଗୋବିନ୍ଦଙ୍କର ଗୀତ, ଭଗବାନ ଯାହା ସବୁ କହୁଛନ୍ତି ସେଇଟାକୁ ସେ ରଚନା କରୁଛନ୍ତି ଗୀତ ଗୋବିନ୍ଦ। ଭଗବାନଙ୍କର କଥା ଭଗବତ ଗୀତା ଭଗବାନଙ୍କର ମୁଖ ପଦ୍ମରୁ ନିର୍ଗତ ହେଇଛି। ଏଇ ଚୈତନ୍ୟ ଚରିତ୍ରାମୃତ ସ୍ୱୟଂ ଆମ ଚୈତନ୍ୟ ମହାପ୍ରଭୁ କହିଛନ୍ତି, ସେଇ ଭଗବାନ ଯେଇ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ। ତେଣୁ ଏଇଠି ଦେଖିକି ଆନନ୍ଦିତ ହେଇଗଲେ। ସେଇ ପତ୍ରେ ପ୍ରଭୁ ଏକ ଶ୍ଳୋକ ଯେ ଦେଖିଲା, ପଢ଼ିଲେ ଏଇ ଶ୍ଳୋକ ପ୍ରେମୀ ଆବିଷ୍ଟ ହେଲା। ସେ ଶ୍ଳୋକ ପଢ଼ିକିରି ପ୍ରେମାବିଷ୍ଟ ହେଇଗଲେ ମହାପ୍ରଭୁ ଭଗବାନ। ପ୍ରେମର କଥା ଇଏ, ଆମେ କ'ଣ ଜାଣିଛୁ ପ୍ରେମ ବିଷୟରେ? ଭୌତିକ ଜଗତରେ ଆମେ ରହିଛି, କାମଟାକୁ ପ୍ରେମ ବୋଲି କହୁଛେ, ଆଇ ଲଭ୍ ୟୁ, ବହୁତ ସହଜରେ ଲେଖାଯାଉଛି। କିନ୍ତୁ ଲଭ୍ ଆଉ ଲଷ୍ଟ ଭିତରେ ତ ବହୁତ ଆକାଶ ପାତାର ତଫାତ ରହିଛି। ଚୈତନ୍ୟ ଚରିତ୍ରାମୃତ କୁହାଯାଏ ଯେଉଁ ରହିଛି, ଆତ୍ମେନ୍ଦ୍ରିୟ ପ୍ରତିବାଞ୍ଛା ତାରେ ବୋଲି କାମ, କୃଷ୍ଣେନ୍ଦ୍ରିୟ ପ୍ରତିବାଞ୍ଛା ଧରେ ପ୍ରେମ ନାମ। ସମସ୍ତେ ଯେଉଁ କହୁଛନ୍ତି ମୁଁ ପ୍ରେମ କରୁଛି, ପ୍ରେମ ନୁହଁ ସେଇଟା କାମ, ନିଜର ଇନ୍ଦ୍ରିୟକୁ ସୁଖୀ ଦେବା ପାଇଁ ସବୁ ବ୍ୟବସ୍ଥା କରୁଛନ୍ତି, କିନ୍ତୁ କୃଷ୍ଣ ଇନ୍ଦ୍ରିୟକୁ ପ୍ରତି ଦେବା ପାଇଁ ଯେଉଁଟା କାର୍ଯ୍ୟ କରାଯାଏ ସେ ହେଉଛି ପ୍ରେମ। ଇଏ ହେଉଛି ସମସ୍ତ ଶାସ୍ତ୍ରର ଅନ୍ତିମ ପ୍ରୟୋଜନ ହେଉଛି ପ୍ରେମ, ପ୍ରେମ ପ୍ରୟୋଜନ ପଞ୍ଚମ ପୁରୁଷାର୍ଥ। ଏତେ ସହଜ କଥା ନୁହଁ ପ୍ରେମ, ବହୁତ ଜାଗାରେ ଦେଖା ପ୍ରେମ, ପ୍ରେମ କ'ଣ? ତେଣୁ ମହାପ୍ରଭୁ ପ୍ରେମ ଆବିଷ୍ଟ ହେଇଗଲେ। ପ୍ରୀତି ହୟା କରେଣ ପ୍ରଭୁ, ସବୁ ପ୍ରେମ ଆବିଷ୍ଟ ହେଲା। ସେ ଗୀତରେ ସେ ଶ୍ଳୋକଟି ହେଉଛି ଏଇଭଳି ଭାବରେ କ'ଣ ତୁଣ୍ଡେ ତାଣ୍ଡ ବିନିରତିଂ ବିତନୁତେ ତୁଣ୍ଡା ବଳିଲାର୍ଧେ କର୍ଣ୍ଣ କ୍ରୋଡ଼କଡ଼ମ୍ବିନି ଘଟେ କର୍ଣ୍ଣ ବ୍ୟୁଦୈଭ୍ୟ ସ୍ପୃହା ଚେତ ପ୍ରାଙ୍ଗଣ ସଙ୍ଗିନୀ ବିଜୟତି ସର୍ବେନ୍ଦ୍ରିୟାଣାଂ କୃତିଂ ନୋଜାନ ଜନିତା କିୟଦ୍ଭିରମୃତେ କୃଷ୍ଣେ ଜୀବନନ୍ତି। ଦେଖନ୍ତୁ କୃଷ୍ଣ ଆମେ ହଜାର ହଜାର ଥର କହୁଛେ ଏ କୃଷ୍ଣ ବର୍ଣ୍ଣ ଦୁଇଟି ବର୍ଣ୍ଣ ଅକ୍ଷର ଯେଉଁ ରହିଶ୍ୱର ବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ ଇତ୍ୟାଦି ଏ ଦୁଇଟି ବ୍ୟଞ୍ଜନ ବର୍ଣ୍ଣ କୃଷ୍ଣ କୃଷ୍ଣ ଦୁଇଟି ଅକ୍ଷର କିନ୍ତୁ ଏଠି କୁହାଯାଉଛି କୃଷ୍ଣ ଇତି ବର୍ଣ୍ଣ ଦ୍ୱୟ ଏଇ ଦୁଇଟି ବର୍ଣ୍ଣରେ କେତେ ତାହାର ମହାତ୍ମା ରହିଛି ରୂପ ଗୋସ୍ୱାମୀ ରଚନା ଆକର୍ଷିତ ଏହି ଶ୍ଳୋକରେ ତୁଣ୍ଡେ ତାଣ୍ଡବିନୀ ରତି ବିତୁନୁତେ ତୁଣ୍ଡା ଭଳି ଲାଭଦାୟ କୁହାଯାଉଛି କୃଷ୍ଣ ଏ ବର୍ଣ୍ଣଦ୍ୱୟ ଏତେ ଅଦ୍ଭୁତ ଏବଂ ଅମୃତମୟ ତାହା ଆମେ ଜାଣେନା ଏଠି ତାହାର ମହାତ୍ମା ରହିଛି କୃଷ୍ଣ ଏ ଦୁଇଟି ମହାପ୍ରଭୁ ଯେତେବେଳେ ଯାଉଥିଲେ ଦାକ୍ଷିଣାତ୍ୟକୁ ସେଖାନେ କୃଷ୍ଣ 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 ହେଇକି ଯାଉଥିଲେ କୃଷ୍ଣ 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 ହେ କୃଷ୍ଣ 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 ହେ କୃଷ୍ଣ 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 ପାହିମାମ କୃଷ୍ଣ 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 ରକ୍ଷମା କୃଷ୍ଣ ବର୍ଣ୍ଣ କିଶା କୃଷ୍ଣ ଭାଗବତ ଏକାଦଶ ସ୍କନ୍ଧରେ ଅଛି ଏ ଶ୍ଳୋକଟି କୃଷ୍ଣ ବର୍ଣ୍ଣ ଏଇ ଦୁଇଟିକୁ ମହାପ୍ରଭୁଙ୍କ ସବୁବେଳେ ଜୁହାର ଉଚ୍ଚାରିଥିଲେ କୃଷ୍ଣ 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 ଇତ୍ୟାଦି ସବୁବେଳେ ତେଣୁ ରୂପ ଗୋସ୍ୱାମୀ ସେଇଟା ବର୍ଣ୍ଣନା କରିଛନ୍ତି ଯେତେବେଳେ ଜୁହାରେ ଏଇ ଦୁଇଟି ଯେତେବେଳେ ଅକ୍ଷର ରହିଛି ଆମେ ଏଇଟାକୁ ଜାଣିନି ଆର କୃଷ୍ଣର ପ୍ରକୃତ ଯେଉଁ ଶୁଦ୍ଧ ନାମ ଏଇଟାକୁ ଆମେ ଜାଣିନି ଶୁଦ୍ଧ ନାମ ଯିଏ ଜାଣିଛନ୍ତି ରୂପ ଗୋସ୍ୱାମୀ ଏଇଟା ରଚନା କରୁଛନ୍ତି ଶୁଦ୍ଧ ନାମର କି ଫଳ ରହିଛି ଆମେ ଖାଲି ଅନ୍ତ ଜାଣିଥିବା କଥା ଶୁଦ୍ଧ ନାମ କଲେ ଏଇଟା ଆମେ ତ ଜୀବନରେ ପାଇବା କିନ୍ତୁ ଅଲଗା କଥା ଆମେ ସବୁଦିନ କୃଷ୍ଣ ନାମ ନେଉଛେ ଏ ଯେ କୃଷ୍ଣ ନାମ ଏହିଭଳି ଭାବରେ ଜାଣିବା ନାମ ଏହିଭଳି ଭାବରେ ଶୁଦ୍ଧ ନାମ ହେଉଛି ଏହିଭଳି ଭାବରେ କିଭଳି ନା କୃଷ୍ଣର ରହୁଛି ଏଇ ଦୁଇଟି ବର୍ଣ୍ଣ ଏତେ ଅଦ୍ଭୁତ ଏବଂ ଅମୃତ ଏ ଅମୃତ ଆମ ଭୌତିକ ଜଗତ ହେଉଛି ମୃତମୟ ଜଗତ ଆମେ ମୃତ୍ୟୁ ଆଡ଼କୁ ଚାହୁଁଛେ ଦେଖ କରାଳ ମୃତ୍ୟୁ ସମୁଦ୍ରକୁ ପିଠା ପାଇଁ ଯାଉଛି କରାଳ ଲହରୀ ରେ ଆତ୍ମା ନିଦ୍ରା ପଡ଼ିଆରି ଗୋଟେ ଅଛି ଗୀତ ଓଡ଼ିଆରେ ସମସ୍ତେ ମୃତ୍ୟୁ ମୁଖକୁ ଧାଉଁଛେ ସମସ୍ତେ ସମସ୍ତେ କାଳ ସୂର୍ଯ୍ୟଙ୍କର ଉଦୟରେ ଅସ୍ତରେ ସମସ୍ତଙ୍କର ଆୟୁଷ ହରଣ ହେଇଯାଉଛି ସମସ୍ତେ ମୃତ୍ୟୁ ରୂପକ ସମୁଦ୍ରକୁ ଧାଉଁଛନ୍ତି ସମସ୍ତେ ଯାଉଛନ୍ତି କିନ୍ତୁ ଇଏ ଭଗବାନ କଥା ଯେଉଁ ହେଉଛି ସେମାନେ ସେପଟେ ଯାଉନାହାନ୍ତି ସେମାନେ ଅମୃତ ସାଗରକୁ ଯାଉଛନ୍ତି ଅମୃତ ଆନନ୍ଦ ସାଗରକୁ ଯାଉଛନ୍ତି ସେମାନେ ଅପବର୍ଗ ରାସ୍ତା ଏବଂ ତାହା ଏହି ବର୍ଣ୍ଣଦ୍ୱୟ ତୁଣ୍ଡରେ ନୃତ୍ୟ କରିବା ମାତ୍ରେ ବହୁ ତୁଣ୍ଡ ପାଇବା ନିମିତ୍ତ ଆସକ୍ତି ଯାହା ହୁଏ ଗୋଟିଏ ତୁଣ୍ଡ ଗୋଟିଏ ଜୀବ ତୁଣ୍ଡ ମାନେ ଜୀବ ଗୋଟିଏ ଜୀବ ଆମେ ଦେଇଛନ୍ତି ଭଗବାନ ଏହି ଜୀବରେ ଭଗବାନ ନାମ ନେଉନି କେତେ ହତଭାଗା ସେମାନେ ଦେଖନ୍ତୁ ରୂପ ଗୋସ୍ୱାମୀ ସିଏ କହୁଛନ୍ତି ଏଇ ଯେତେବେଳେ ଏଇ ବର୍ଣ୍ଣ ଦୁଇଟି ଯେତେବେଳେ ତୁଣ୍ଡରେ ଆମେ ଉଚ୍ଚାରଣ କରୁଛେ ନୃତ୍ୟ କରିବା ମାତ୍ରେ ବହୁତୁଣ୍ଡ ମାନେ କୋଟିଏ ତୁଣ୍ଡ ସେ ପ୍ରାର୍ଥନା କରୁଛି କୋଟିଏ ଜୁହା ମୋତେ ଦିଅନ୍ତି ପ୍ରଭୁ କୋଟିଏ ଜୁହାରେ ମୁଁ ଭଗବାନଙ୍କ ନାମ ନେବି ଦେଖନ୍ତୁ କୃଷ୍ଣ ପ୍ରେମ ଯାହାତର ଏଇଭଳି ଭାବରେ ଇଚ୍ଛା ହେବ ନହେଲେ ଆସିବ ନା ଆମେ ଗୋଟିଏ ଜୁହାରେ ନାମ ନେଉଛେ ବହୁତ କଷ୍ଟରେ ନେଉଛେ କେମିତି ଶୀଘ୍ର ସରିବ ଆମେ କୃଷ୍ଣ ପ୍ରେମ ପ୍ରାପ୍ତ ହେଇନାହିଁ ତେଣୁ ଏବଂ ଯେତେବେଳେ ଭଗବାନର ଜୁହାରେ ଯେତେବେଳେ ଭଗବାନ ନାମ ଉଚ୍ଚାରଣ ହେଉଛି ଏହା କର୍ଣ୍ଣ କୁହରରେ ପ୍ରବେଶ କରିବା ମାତ୍ରେ କର୍ଣ୍ଣରେ ଆମେ ଶୁଣୁଛେ ଏ ପ୍ରଭୁପାଦ ମହାରାଜ କହିଛନ୍ତି ଆମେ ଯେତେବେଳେ ଜପ କରୁଛେ ସେଇଟାକୁ କର୍ଣ୍ଣରେ ଶୁଣୁଥିବା କର୍ଣ୍ଣ କୁହରେ ପ୍ରବେଶ କରିବା ମାତ୍ରେ କ'ଣ ହେଉଛି ନା ଅର୍ବୁଦ କର୍ଣ୍ଣ ପ୍ରାପ୍ତ ନିମିତ୍ତ ସ୍ପୃହା ଜନ୍ମେ ଅର୍ବୁଦ କୋଟିରୁ ଆହୁରି ଅଧିକା ଶହେ କୋଟି 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 କର୍ଣ୍ଣ ଚାହିଁବ ସିଏ ଗୋଟିଏ ଦୁଇଟି କର୍ଣ୍ଣ ଆମର ରହିଛି ଦୁଇଟି କର୍ଣ୍ଣ କ'ଣ ଶୁଣିବ ସିଏ ଗୋଟିଏ ଅର୍ବୁଦ କର୍ଣ୍ଣ ଏବଂ ଯେତେବେଳେ ଏହା ଚିତ୍ତ ପ୍ରାଙ୍ଗଣରେ ସଙ୍ଗୀନ ରୂପେ ନୃତ୍ୟ କରେ ସେତେବେଳେ ଏହା ସମସ୍ତ ଇନ୍ଦ୍ରିୟ କ୍ରିୟାକୁ ଅତିକ୍ରମ କରିଯାଏ। ଏହିଭଳି ଭାବରେ ତ ଜଣେ ଯୁବା ଭଗବାନ ନାମ ଉଚ୍ଚାରଣ କରୁଛନ୍ତି, କର୍ଣ୍ଣ ମାଧ୍ୟମରେ ସେ ହୃଦୟ ଭିତରେ ପ୍ରବେଶ କରିକିରି ହୃଦୟ ପ୍ରାଙ୍ଗଣରେ ନୃତ୍ୟ କରୁଛନ୍ତି। ଭଗବାନ ନୃତ୍ୟ କରୁଛନ୍ତି ହୃଦୟ ଭିତରେ। ଆମେ ଯେଉଁ ସମସ୍ତ ଇନ୍ଦ୍ରିୟ ଆମ ଯେଉଁ ରହିଛି ପାଞ୍ଚଟି ଜ୍ଞାନ ଇନ୍ଦ୍ରିୟ ରହିଛି, କର୍ଣ୍ଣ, କର୍ଣ୍ଣରେ ସେ ଭଗବାନ ଦର୍ଶନ କରୁଥିବେ, ଏ ସରି ଚକ୍ଷୁରେ ଭଗବାନ ଦର୍ଶନ କରୁଥିବେ, କର୍ଣ୍ଣରେ ଭଗବାନ ଶ୍ରବଣ କରୁଥିବେ ସେ ନାମକୁ, ଜିଭାରେ ସେ ନାମକୁ ଆସ୍ୱାଦନ କରୁ, ଜିଭା ଏଇ ନାମ ଅମୃତ ଆସ୍ୱାଦନ କରୁଥିବେ, ନାସିକାରେ ସେ ନାମର ପ୍ରକ ଯେଉଁ ରହିଛି କ'ଣ ସୁବାସ ରହିଛି ଆଗ୍ରହଣ କରୁଥିବେ, ଏଇଭଳି ଭାବରେ ତୋକରେ ସେ ନାମକୁ ଆଲିଙ୍ଗନ କରୁଥିବେ। ଏଇଭଳି ଭାବରେ ପାଞ୍ଚଟି ଯେଉଁ ରହିଛି ଆମର ଇନ୍ଦ୍ରିୟ ରହିଛି, ଏଇସବୁ ଇନ୍ଦ୍ରିୟ ଦ୍ୱାରା ସେସବୁ ପ୍ରେମରେ ଉଦ୍ଭୁତ ହେଉଥିବେ, ପ୍ରେମ ଭାବରେ ହେଉଥିବେ। ତେଣୁ ଏଇଟା ବିଦଗ୍ଧ ମହାଦେବର କଥା, ଆମେ ତ ବିଦଗ୍ଧ ମହାଦେବ କିନ୍ତୁ ପଢ଼ିପାରିବ ନାହିଁ, ଅନ୍ତତଃ କିଏ ଜାଣିଗଲେ ବିଦଗ୍ଧ ମହାଦେବ ଏଠି ରହିଛି, ଯଦି ପଢ଼ିବେ କିଏ ଏକ ପନ୍ଦର ରହିଛି ବିଦଗ୍ଧ ମହାଦେବ ନାଟକ, କେତେ ନାଟକ ଲୋକ ଦେଖୁଛନ୍ତି ଆଜିର ଦୁନିଆରେ, ବିଶେଷ ଭାବରେ ଭାରତବର୍ଷରେ ବା ଓଡ଼ିଶାରେ କେତେ ନାଟକ ପ୍ରସ୍ତୁତ ହେଉଛି, କିନ୍ତୁ ଏଇ ନାଟକ କିଏ ଲେଖୁଛନ୍ତି ନା କିଏ ଦେଖୁଛନ୍ତି, ବର୍ତ୍ତମାନ ମେଳରେ ଏଇଟା ଆଲୋଚନା ହୁଏ। ଆମେ ବି ପଢ଼ିବା ପାଇଁ କେଉଁଠି ସ୍କୋପ୍ ପାଉଛେ, ଗୀତା ଭାଗବତ ପଢ଼ିବା ପାଇଁ ସମୟ ହେଉନାହିଁ, ତାହେଲେ ଆମ କୃପା ବର୍ତ୍ତମାନ କୃପାରୁ ଆମକୁ ଆଜି ସୌଭାଗ୍ୟ ମିଳିଲା, ଆମେ ସେ ବିଦଗ୍ଧ ମହାଦେବ ନାଟକର କିଛି ଅଂଶ ଜାଣିଲେ, କିଛି ବିଷୟରେ ବର୍ଣ୍ଣନା କରାଯିବ, ବିଦଗ୍ଧ ମହାଦେବ ଲଳିତ ମହାଦେବ ଏଇଭଳି ଭାବରେ ନାଟକ ରହିଛି ଭଗବାନଙ୍କ ଲୀଳା। ଭଗବାନ ନାମରେ ଏତେ ଶକ୍ତି ରହିଛି, ଖାଲି ଏଇ ଦୁଇଟି ନାଁ ଭାଗବତରେ ସେ ଶୋକଟି ରହିଛନ୍ତି, କୃଷ୍ଣ ବରଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗାଷ୍ଟ ପାଶଦମ ଯଜ୍ଞ ସଂକୀର୍ତ୍ତନ ପ୍ରାୟ ଦେଦନ୍ତି ହି ଶୁଣେ ଦଶ, ଏକାଦଶକନ୍ଦ ପଞ୍ଚମ ଅଧ୍ୟାୟ ବତିଶ ଶ୍ଳୋକରେ ଏ ଶ୍ଳୋକଟି ଅଛନ୍ତି। ଏ କଳିଯୁଗରେ ଭଗବାନ ହେଉଛନ୍ତି କିଏ ନା ଏ ଶ୍ଳୋକ, ଏ ଶ୍ଳୋକ କୁହା ଚୈତନ୍ୟ ମହାପ୍ରଭୁ ଭଗବାନଙ୍କର ଶାସ୍ତ୍ର ପ୍ରମାଣ ହେଉଛି ଏଇଟା। କୃଷ୍ଣ ବର୍ଣ୍ଣ, କୃଷ୍ଣ ବର୍ଣ୍ଣର ଦୁଇଟି ଅର୍ଥ ରହିଛି, ଗୋଟେ ହେଉଛି ଅକ୍ଷର ଯେଉଁ ଅଖ ଇତ୍ୟାଦି ବର୍ଣ୍ଣ ରହିଛି, ଆଉ ଗୋଟେ ବର୍ଣ୍ଣର ଅର୍ଥ ହେଉଛି ଶରୀର ରଙ୍ଗ। ତେଣୁ କୃଷ୍ଣ ବର୍ଣ୍ଣ କହିଲେ କୃଷ୍ଣ ଅକ୍ଷରକୁ କୁହାଯାଉଛି, କୃଷ୍ଣ ବର୍ଣ୍ଣ ସବୁବେଳେ ତାଙ୍କର ଜୁହାରେ ସବୁବେଳେ କୃଷ୍ଣ 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 ସବୁବେଳେ ଉଚ୍ଚାରିତ ହେଉଥିଲା, ହେଉଛି ଭଗବାନଙ୍କର ଅବତାର। ଶାସ୍ତ୍ର ପ୍ରମାଣ ଅନେକ ଶାସ୍ତ୍ର ପ୍ରମାଣ ରହିଛି, ତୁଷା କୃଷ୍ଣ, ତୁଷା କହିଲେ ଶରୀରର ରଙ୍ଗ, ତୁଷା ତୁଷାଟା କିଭଳି ନା କୃଷ୍ଣ, କୃଷ୍ଣ ବର୍ଣ୍ଣ ଏ ତୁଷା ଅକୃଷ୍ଣ, ଭଗବାନ କଳିଯୁଗରେ ଆସନ୍ତି, ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ବର୍ଣ୍ଣରେ ଆସିଥିଲେ, ଦ୍ୱାପର ଯୁଗରେ ଭଗବାନ ଅକୃଷ୍ଣ, ଅକୃଷ୍ଣ କହିଲେ ପୀତ ବର୍ଣ୍ଣ, କାରଣ ଚାରୋଟି ବର୍ଣ୍ଣରେ ଭଗବାନ ଆସନ୍ତି। ଅନ୍ୟ ଯୁଗମାନଙ୍କରେ କ'ଣ ଶୁକ୍ଳ କୃଷ୍ଣ ତଥା କୃଷ୍ଣ ଶୁକ୍ଳ ରକ୍ତ ତଥା ଆସନ ବର୍ଣ୍ଣାଶ୍ୟ ଗୁଣ ତନୁ ତନୁ ଶୁକ୍ଳ ରକ୍ତ ସଦା ପୀତ ଇଦାନ କୃଷ୍ଣ ତାଙ୍କ କଥା ଦର୍ଗାଚାର୍ଯ୍ୟ କହିଛନ୍ତି, ଭଗବାନଙ୍କ ନାମକରଣ ବୋଲି କହିଥିଲେ ଏ କଥା, ନନ୍ଦ ମହାରାଜ କହୁଥିଲେ, ସେ ଏଭଳି ଭାବରେ କହିଲେ ନନ୍ଦ ମହାରାଜ ଜାଣିଲେନି ଏ ଭଗବାନ ବୋଲି, ଆମେ ଜାଣୁଛେ କିନ୍ତୁ ନନ୍ଦ ମହାରାଜ ଜାଣିଲେ ନାହିଁ, ଏଭଳି ଭାବରେ କଥା କୁହାଯାଇଛି। ତେଣୁ ସେ କହୁଛନ୍ତି ଇଏ ତୁମର ପୁଅ ସବୁ ଯୁଗରେ ଆସନ୍ତି, ସବୁ ଯୁଗରେ ଆସନ୍ତି, ତାଙ୍କର ବିଭିନ୍ନ ଯୁଗରେ ବିଭିନ୍ନ ରଙ୍ଗ ଥାଏ, ଶୁକ୍ଳ ରକ୍ତ ସତ୍ୟ ଯୁଗରେ ସେ ଶୁକ୍ଳ ବର୍ଣ୍ଣରେ ଆସନ୍ତି, ତ୍ରେତା ଯୁଗରେ ସେ ରକ୍ତ ବର୍ଣ୍ଣରେ ଆସନ୍ତି, ଏବଂ କଳି ଯୁଗରେ ସେ ପୀତ ବର୍ଣ୍ଣରେ ଆସନ୍ତି, ଇଦାନୀ କୃଷ୍ଣ ତାଙ୍କ କଥା ଯାହାପର ଯୁଗରେ ସେ କୃଷ୍ଣ ବର୍ଣ୍ଣରେ ଆସନ୍ତି, କୃଷ୍ଣ ତାଙ୍କ ନାମରେ ସେଥିପାଇଁ କୃଷ୍ଣ ତାଙ୍କ ନାମ ଦେବେ, ଗର୍ଗାଚାର୍ଯ୍ୟ ନା ଗର୍ଗ ନାମ ରଖେ କୃଷ୍ଣ ଧ୍ୟାନ ଦେ ଜାଣିଆ, କୃଷ୍ଣ ନାମ ରଖେ ଧ୍ୟାନ ଦେଖିଲେ ଭଗବାନଙ୍କ ରୂପ ଦେଖିଲେ ସବୁ ସେଇ ଭଗବାନ। ତେଣୁ କୃଷ୍ଣ ବର୍ଣ୍ଣ ସାଙ୍ଗ ପାଙ୍ଗା ପାଶଦମ ସେ ଯେଉଁ ଆସନ୍ତି ଏକୁଟିଆ ଆସନ୍ତି ନାହିଁ କଳି ଯୁଗରେ, ଆଜିକାଲି କଳି ଯୁଗରେ ବହୁତ ଭଗବାନ ଅଛନ୍ତି, ତାଙ୍କ ଭିତରୁ ଅଧିକାଂଶ ଜେଲ୍ରେ ସବୁ ରହିଛନ୍ତି, କିନ୍ତୁ ଭଗବାନ କଳି ଯୁଗରେ କୌଣସି ଲୀଳା ଅବତାର କରନ୍ତି ନାହିଁ, ସିଏ ଛନ୍ନ ଅବତାରରେ ଆସନ୍ତି, ଏବଂ ସେ ଏକୁଟିଆ ଆସନ୍ତି ନାହିଁ, ଅଙ୍ଗ ଉପାଙ୍ଗ ଅସ୍ତ୍ର ପାଶଦମ ସହିତ ଆସନ୍ତି, ଅଙ୍ଗ ହେଉଛନ୍ତି ନିତ୍ୟାନନ୍ଦ ପ୍ରଭୁ, ଉପାଙ୍ଗ ହେଉଛନ୍ତି ଅଦ୍ୱୈତାଚାର୍ଯ୍ୟ, ପାର୍ଷଦ ହେଉଛନ୍ତି ଗଦାଧର ପଣ୍ଡିତ ତାଙ୍କ ଶକ୍ତି, ଶିବାସ ପଣ୍ଡିତ ତାଙ୍କ ପାର୍ଷଦ ଇତ୍ୟାଦି, ଏବଂ ଅସ୍ତ୍ର ହେଉଛି ମହାମନ୍ତ୍ର, ଏଇସବୁ ଜାଣିକି ଆସନ୍ତି, ଯଜ୍ଞ ଏଇ ସଂକୀର୍ତ୍ତନ ଯଜ୍ଞ ଆରମ୍ଭ କରନ୍ତି କଳି ଯୁଗରେ, କଳିଯୁଗର ଯୁଗଧର୍ମ ହେଉଛି ସଂକୀର୍ତ୍ତନ, ନାମ ସଂକୀର୍ତ୍ତନ, ଏଇଟାକୁ ସେ ପ୍ରଚାର କରନ୍ତି, ଆରମ୍ଭ କରନ୍ତି। ଯଜନ୍ତି ସୁମେଧ ଭଗବାନ, ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି, ଖାଲି ମେଧସ କୁହାଯାଏନି, ଅତ୍ୟନ୍ତ ଅତ୍ୟନ୍ତ ବୁଦ୍ଧିମାନ ଯେଉଁମାନେ ସେମାନେ କଳିଯୁଗରେ ଏଇ ହରିକୃଷ୍ଣ ଯଜ୍ଞରେ ଯୋଗଦାନ କରନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। କଳିଯୁଗରେ ଏଇ ଯୁଗରେ ଯଜ୍ଞମାନେ ଦିଅନ୍ତି ସେମାନେ ଅତ୍ୟନ୍ତ ସୁମେଧ। ସେ ଭଗବାନଙ୍କର ଚୈତନ୍ୟ ମହାପ୍ରଭୁ ଯେ ଭଗବାନ ଗୋଟେ ପ୍ରମାଣ, ଅନେକ ଶାସ୍ତ୍ର ପ୍ରମାଣ ରହିଛି। ତେଣୁ ଭଗବାନ ଦୁଇଟି ନାମରେ, ଦୁଇଟି ନାମ ନୁହଁ ଗୋଟିଏ ନାମ, ଦୁଇଟି ଅକ୍ଷର, କେତେ ତାର ମହାତ୍ମା ରହିଛି। ରୂପ ଗୋସ୍ୱାମୀ ଏଇଟାର ଏ ଶ୍ଳୋକଟି ବର୍ଣ୍ଣନା କରିଛନ୍ତି ବିଦଗ୍ଧ ମହାଦେବରେ। ଏକ ପନ୍ଦର ଯେମିତି ପଢ଼ିବେ ମନେ ପକେଇବେ ଏଇଟା କଥା। ଆଜି ପୁରୁଷୋତ୍ତମ ମାସରେ ଆଜିର ତିଥିରେ ଆମେ ଏଇଟା ଆଲୋଚନା କରୁଛେ। ଆଜି ହେଉଛି ପ୍ରତିପଦ, କୃଷ୍ଣପକ୍ଷ ପ୍ରତିପଦ ତିଥି, ପୁରୁଷୋତ୍ତମ ମାସ, ତିନି ବର୍ଷ ଥରେ ଆସିଛି। ଏଭଳି ଶୁଭ ମାନେ ମହାତ୍ମ୍ୟ ରହିଛି ଦିବସର ଆଜିର ମଧ୍ୟ। ତେଣୁ ଶୋକ ଶୁଣି ହରିଦାସ ହୈଲା ଗୁଡ଼ା ଆସି, ହରିଦାସ ତ ଆମେ ଶୁଣିନଥିଲେ, ସେଟା ଶୁଣିଲେ ବର୍ତ୍ତମାନ ଘୋଷଣା ଲେଖିଛନ୍ତି। ହରିଦାସ ନାମ କ'ଣ ନାମ କରୁଛନ୍ତି ତାଙ୍କର, ଲକ୍ଷେ ତିନି ଲକ୍ଷ ନାମ ନେବେ, ଚବିଶ ଘଣ୍ଟା ଲାଗିବ ତାଙ୍କ। ତେଣୁ ସେ ପଢ଼ିନଥିଲେ ବା ଶୁଣିନଥିଲେ, ତେଣୁ ଏଇଟା ଶୁଣିକିରି ସିଏ ମଧ୍ୟ ଆନନ୍ଦିତ ହେଇଗଲେ। ହରିଦାସ ବ୍ରହ୍ମା ସିଏ ହୈଲା ଉଲ୍ଲା ଆସି ନାଚିତେ ଲାଗିଲା ଶ୍ଳୋକର ଅର୍ଥ ପ୍ରଶଂସି, ଏବଂ ଖାଲି ଉଲ୍ଲାସ ହେଇକରି ରହିଗଲେ ନାହିଁ, ବସିକି ରହିଲେ ନାହିଁ, ନାଚିବା ପାଇଁ ଆରମ୍ଭ କଲେ, ଶ୍ଳୋକକୁ ପ୍ରଶଂସା କଲେ। କେତେ ସୁନ୍ଦର ଶ୍ଳୋକ, କେତେ ଶ୍ଳୋକ, ଏଇଭଳି ବା ପ୍ରଶଂସା କରିବାକୁ ଆରମ୍ଭ କଲେ। ତେଣୁ କହୁଛନ୍ତି କୃଷ୍ଣ ନାମର ମହିମା ଶାସ୍ତ୍ର ସାଧୁ କେ ଜାଣି, ନାମର ମାଧୁରୀ ଏଇଛେ କାହା ନାହିଁ ଶୁଣି। ହରିଦାସ ଠାକୁର କହୁଛନ୍ତି ଯେ କି ବ୍ରହ୍ମା ସମସ୍ତ ଶାସ୍ତ୍ର ଜାଣିଛନ୍ତି, ସିଏ ସମସ୍ତ ଶାସ୍ତ୍ରକୁ ତିନି ଥର ଅଧ୍ୟୟନ କରିକିରି ଅନ୍ତିମ ଏଇଟାକୁ ନିର୍ଣ୍ଣୟ ଦେଇଛନ୍ତି। ସବୁଠାରୁ ଭଗବାନ ପ୍ରେମ କରିବା, ଭଗବାନ ଭକ୍ତି କରିବା, ଏଇଟାକୁ ସବୁ ଶାସ୍ତ୍ରର ସାର, ଭଗବାନ ଭକ୍ତି କରିବା ଶାସ୍ତ୍ରର ସାର, ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ଅନ୍ତିମରେ ଏଇଟା କୁହାଯାଇଛି। ବ୍ରହ୍ମା ସବୁ ଜାଣନ୍ତି, ସେ ହରିଦାସ ଉପରେ ଆସିକି ସେ କହୁଛନ୍ତି କୃଷ୍ଣ ନାମର ମହିମା ଶାସ୍ତ୍ର ସାଧୁ ମୁଖେ ଜାଣି, ମୁଁ ଶାସ୍ତ୍ର ଅଧ୍ୟୟନ କରିଛି, ସାଧୁ ମୁଖରୁ ମଧ୍ୟ ଶୁଣିଛି ଭଗବାନ ନାମର ମହିମା, କୃଷ୍ଣ ନାମର ମହିମା, ଆପଣମାନେ କିଏ ଜାଣିଥିଲେ ଏ ନାମର ମହିମା ଏଭଳି ରହିଛି, କିଏ ଜାଣିଥିଲେ ନାମର ମହିମା, ଆଜି ଶୁଣିଲେ ନାମର ମହିମା ଏଭଳି ରହିଛି। ନାମର ମାଧୁରୀ ଏଛେ କାହା ନାହିଁ ଶୁଣି, ନାମର ମାଧୁର୍ଯ୍ୟ ହରିଦାସ ଠାକୁର କହୁଛନ୍ତି ମୁଁ କେବେ ଶୁଣିନଥିଲି, ଏଇଟା ଶୁଣିଲି ପ୍ରଥମଥର ପାଇଁ। ଆମେ ମଧ୍ୟ ପ୍ରଥମଥର ପାଇଁ ମାଳା ପ୍ରତ ହରେ କୃଷ୍ଣ। ତେଣୁ ଭଗବାନଙ୍କ ନାମ ମହିମା ରହିଛି ଏଠି, ସେ ରହିଛି। ହରିଦାସ ଠାକୁର କହୁଛନ୍ତି ନାମର ମାଧୁରୀ ଏଛେ କାହା ନାହିଁ ଶୁଣି, ଏଭଳି ନାମର ମହିମା ରହିଛି, କ'ଣ କହିବା ଆମେ ନାମର ମହିମା। ବହୁତ ଯିବାକୁ ହେବ ଆମକୁ ପ୍ରାପ୍ତ ହେବା ପାଇଁ କୃଷ୍ଣ ନାମ, ଶୁଦ୍ଧ ନାମ ପ୍ରାପ୍ତ ହେବା ପାଇଁ। ଆମେ ସବୁଦିନ ସକାଳେ କହୁଛେ ଏଇ ଅପରାଧ ମୁକ୍ତ ହେବା, ଏସବୁ ରହିଛି ନିୟମ ସବୁ ରହିଛି, ସେ ଅନୁସାରେ ଆମେ ଏଇ ଅବସ୍ଥା ପ୍ରାପ୍ତ ହେବା। ଭାବାର୍ଥରେ ଶ୍ରୀ ପ୍ରଭୁପାଦ ମହାରାଜ କହୁଛନ୍ତି ପଦ୍ମ ପୁରାଣରେ ବର୍ଣ୍ଣନା ଅଛି ଯେ ଅତ ଶ୍ରୀକୃଷ୍ଣ ନାମାଦିନ ଭବତ୍ରାହିମିନ୍ଦ୍ରେ, ଏ ଯେଉଁ କୃଷ୍ଣଙ୍କର ନାମ ରୂପ ଗୁଣ ଲୀଳା ଅଛି ଏଇଟାକୁ ଆମେ ଆମର ଭୌତିକ ଇନ୍ଦ୍ରିୟ ମାଧ୍ୟମରେ ଜାଣିପାରିବା ନାହିଁ, ଭଗବାନଙ୍କ ରୂପକୁ ଆମେ ଆମ ଚକ୍ଷୁ ଦ୍ୱାରା ଦେଖିପାରିବା ନାହିଁ, ଭଗବାନ କଥାକୁ ଆମ କର୍ମ ଦ୍ୱାରା ଶୁଣିପାରିବା ନାହିଁ, ଭଗବାନଙ୍କର ଯେଉଁ ଶୈଳୀ ଲୀଳା ସବୁ ଅଛି ବା ଯାହା ସବୁ ଅଛି ନାସିକା ମାଧ୍ୟମରେ ଭଗବାନଙ୍କର ଯେଉଁ ଶରୀରରୁ ଯେଉଁ ଆସୁ ସୁଭାଷ କସ୍ତୁରୀ ଇତ୍ୟାଦି ସୁଭାଷ ରହିଛି ସେସବୁ ଆମେ ଆଗ୍ରହଣ କରିପାରିବା ନାହିଁ, ଏଇଭଳି ଭାବ କଥା ରହିଛି ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। ଅର୍ଥାତ୍ ଭଗବାନଙ୍କର ଶ୍ରୀକୃଷ୍ଣଙ୍କର ଦିବ୍ୟ ନାମ ଶ୍ରବଣ କୀର୍ତ୍ତନ ପ୍ରାକୃତ ଇନ୍ଦ୍ରିୟ ଦ୍ୱାରା ସମ୍ଭବପର ନୁହେଁ, ପ୍ରାକୃତ ଇନ୍ଦ୍ରିୟ ଆମର ବର୍ତ୍ତମାନ ରହିଛି, କିନ୍ତୁ ଏଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଯେତେବେଳେ ଆମେ ଇନ୍ଦ୍ରିୟଙ୍କର ସେବା କରିବା, ଇନ୍ଦ୍ରିୟ ଅଧକ୍ଷଜ ଋଷିକେଣ ଋଷିକେଶ ସେବନ ଭକ୍ତିରୁ ଉଚ୍ଚତେ, ଏଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଇନ୍ଦ୍ରିୟମାନଙ୍କ ପ୍ରଭୁ ଋଷିକେଶଙ୍କର ଯେତେବେଳେ ସେବା କରିବା ସେତେବେଳେ ଆମେ ସବୁ ଇନ୍ଦ୍ରିୟ ସବୁ ଦିବ୍ୟ ହେବ, ସେତେବେଳେ ଆମେ ସେଇଟାକୁ ଅନୁଭବ କରିପାରିବା ନହେଲେ ବୁଝିପାରିବା ନାହିଁ। ତେଣୁ ତଥାକଥିତ ପେଶାଦାର ଅଭିନେତା ଓ ଗାୟକମାନଙ୍କ ସଦୃଶ ବଣିକ ବୃତ୍ତି କରିଥିବା ଅଭକ୍ତ ଅବୈଷ୍ଣବ ମୁଖୋଦ୍ଗୀର୍ଣ୍ଣ ହରିନାମୃତ ଶ୍ରବଣ କରିବା ନିମିତ୍ତ ଶ୍ରୀ ସନାତନ ଗୋସ୍ୱାମୀ ଆମମାନେ ନିଷେଧ କରିଛନ୍ତି। ଭଗବାନ ନାମ ଅତି ପବିତ୍ର ଅମୃତ, କିନ୍ତୁ ଯଦି ଯଦି ସାପଟେ ସେ ତାର ମୁହଁ ମାରିଦେଇଥିବ ତାହେଲେ ସେଇଟା ବିଷୟରେ ପରିଣତ ହୋଇଯିବ। ସେଭଳି ଭାବେ ଭଗବାନଙ୍କ ନାମ ଯେଉଁ ରହିଛି କ'ଣ ସେକୁଟି ଅଛନ୍ତି, ଅବୈଷ୍ଣବ ମୁଖୋଦ୍ଗୀର୍ଣ୍ଣ ପୂତଂ ହରି କଥାମୃତମ ଶ୍ରବଣମ ନୈବ କର୍ତ୍ତବ୍ୟ ସର୍ବୋଚ୍ଚିଷ୍ଟ ଯଥା କହିବ। ଭଗବାନଙ୍କର କଥା ଅମୃତ, କିନ୍ତୁ ଯଦି ଅବୈଷ୍ଣବଙ୍କ ମୁଖରୁ ଶୁଣିବା ଶୁଣିବା କଥା ନୁହଁ। ଯଦି ଯେମିତି ସର୍ପ କ୍ଷୀରଟା ଅମୃତ ହେଲେ ମଧ୍ୟ ସର୍ପ ଯଦି ତା ଦେହରେ ମୁହଁ ମାରିଦେଇଥିବ ତାହେଲେ ସେଇଟା ବିଷୟରେ ପରିଣତ ହୋଇଯିବ। ସେହିଭଳି ଭାବରେ ଅବୈଷ୍ଣବ ମୁଖରୁ ଭଗବାନଙ୍କ ଦିବ୍ୟ କଥା ଶୁଣିବାକୁ ମନା କରାଯାଇଛି, ଶାସ୍ତ୍ରରେ ମନା କରାଯାଇଛି। ସେଥିନିମିତ୍ତ ଯେତେଦୂର ସମ୍ଭବ କୃଷ୍ଣ ଚେତନା ଆନ୍ଦୋଳନର ଭକ୍ତବୃନ୍ଦ ସାମୂହିକ ଭାବେ ଜନସମାଜରେ ନାମ ସଂକୀର୍ତ୍ତନ କରନ୍ତି, ଯଦ୍ୱାରା କୀର୍ତ୍ତନକାରୀ ଓ ଶ୍ରବଣକାରୀ ଉଭୟ ଉପକୃତ ହୋଇପାରନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ତେବେ ମହାପ୍ରଭୁ ଦୁହେଁ କରିଆଳିଙ୍ଗନ ମଧ୍ୟାହ୍ନ କରିତେ ସମୁଦ୍ରରେ କରିଲା ଗମନ। ମହାପ୍ରଭୁ ଇଷ୍ଟଗୋଷ୍ଠୀ କରି ଆନନ୍ଦିତ ହୋଇଗଲେ, ତେଣୁ ତାଙ୍କୁ ଆଲିଙ୍ଗନ କରି ପ୍ରଥମେ ଆସିକରି ଆଲିଙ୍ଗନ କରିଥିଲେ, ବର୍ତ୍ତମାନ ଯିବେ ଆଲିଙ୍ଗନ କରିକି ମହାପ୍ରଭୁ ଚାଲିଲେ ସମୁଦ୍ର ସ୍ନାନ କରିବା ପାଇଁ। ଗୋରବାଡ଼ ସାହି ରହିଛି, ବର୍ତ୍ତମାନ ମଧ୍ୟ ରହିଛି ଗୋରବାଡ଼, ଭଗବାନଙ୍କ ବାଟ ସିଏ ଗୋରବାଟ ସାହି ରହିଛି। ଏଇଭଳି ଭାବରେ ଲୀଳା ଚାଲିବ, ଆମର ସମୟ ଆଉ କାହିଁକି ଅଧା ରଖିବା, ଏଠି କଥା ବିଶ୍ରାମ ଦେବା। ତେଣୁ ଆପଣମାନଙ୍କୁ ବହୁତ ଧନ୍ୟବାଦ, ଆପଣମାନେ ଆମର ଏଇ ଭଗବାନଙ୍କ ଲୀଳାରେ ଆପଣ ସାମିଲ ହେଲେ। ଜୟ ଶ୍ରୀ ଚୈତନ୍ୟ ଚରିତାନନ୍ଦ କୀ, ଜୟ ଶ୍ରୀ ଗୋପାଳ ମହାରାଜ କୀ, ଜୟ ଶ୍ରୀ ଗୁରୁଦେବ କୀ, ସମ୍ବେଦ ଗୌରଭକ୍ତ କୀ।